ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଗତ 3-4 ବର୍ଷ ମଧ୍ୟରେ ଦେଶରେ 8 କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ନୈନି କୋଲ୍ ବ୍ଲକରୁ କୋଇଲା ଉତ୍ତୋଳନ ନେଇ କ୍ଷତ୍ରିୟ ସମୀକ୍ଷା କଲେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଭଟ୍ଟି ବିକ୍ରମାର୍କ। ଜାମ୍ମୁ କାଶ୍ମୀର ପୁନର୍ଗଠନ ଆଇନ 2019 ଆବଶ୍ୟକ ସଂଶୋଧନ ଦ୍ୱାରା ଉପରାଜ୍ୟପାଳଙ୍କୁ ମିଳିଲା ଅଧିକ କ୍ଷମତା। ପୁରୀ ଶ୍ରୀକ୍ଷେତ୍ର ରତ୍ନଭଣ୍ଡାର ଆଜି ଖୋଲିବା ନେଇ ହୋଇଛି ବ୍ୟବସ୍ଥା ଏବଂ ଭାରତ ଜିମ୍ବାୱେ 5 ଟି20 ସିରିଜ୍ର ଚତୁର୍ଥ ମ୍ୟାଚ୍କୁ ଜିତିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 3-4 ବର୍ଷ ମଧ୍ୟରେ 8 କୋଟି ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଦେଶରେ ବେକାରୀ ସମସ୍ୟା ନେଇ ହେଉଥିବା ଅପପ୍ରଚାରକୁ ବନ୍ଦ କରିବା ପାଇଁ ଏହା ହେଉଛି ଏକ ଉଚିତ ଉଦାହରଣ ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ନିଯୁକ୍ତି ସଂକ୍ରାନ୍ତ ରିପୋର୍ଟକୁ ଭିତ୍ତି କରି ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି ଦେଶରେ ଦକ୍ଷତା ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ସରକାର କାର୍ଯ୍ୟ କରୁଛନ୍ତି। ମୁମ୍ବାଇର ଗୋରେଗାଓଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏନ୍ଡିଏ ସରକାର ଦେଶରେ ସ୍ଥିରତା ଏବଂ ଅଭିବୃଦ୍ଧିକୁ ପ୍ରାଥମିକତା ଦେଉଛନ୍ତି। ନିବେଶକମାନେ ସରକାରଙ୍କ ତୃତୀୟ କାର୍ଯ୍ୟକାଳକୁ ଉତ୍ସାହର ସହ ସ୍ୱାଗତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାକୁ ଶିଳ୍ପ କୃଷି ଏବଂ ଅର୍ଥକ୍ଷେତ୍ରରେ ଅଭିବୃଦ୍ଧି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ମହାରାଷ୍ଟ୍ରକୁ ବିଶ୍ୱରେ ଦେଶର ବୃହତ୍ ଆର୍ଥିକ ଅଭିବୃଦ୍ଧିର କେନ୍ଦ୍ର ବୋଲି ପ୍ରତିପାଦନ କରିବାକୁ ତାଙ୍କର ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିବା ଆଗାମୀ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଜନଜୀବନ ଏବଂ ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ପାଲଘରର ଦହାନୁଠାରେ ଥିବା ବଧାବନ ବନ୍ଦର ପାଇଁ 76,000 କୋଟି ଟଙ୍କା କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହାଦ୍ୱାରା 10 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଗତକାଲି ମୁମ୍ବାଇଠାରେ ସଡ଼କ ଯୋଗାଯୋଗ ରେଳବାଇ ଏବଂ ବନ୍ଦର କ୍ଷେତ୍ର ପାଇଁ 29,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି ଏକ ସୁରକ୍ଷିତ ଡିଜିଟାଲ ପରିବେଶ ନବସୃଜନକୁ ପ୍ରୋହାହିତ କରିବା ସହ ନିବେଶକଙ୍କୁ ଆକୃଷ୍ଟ କରିଥାଏ। ଏହାଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ସୁଗମ ହୋଇଥାଏ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀର ଗ୍ଲୋବାଲ୍ କାଉଣ୍ଟର ଟେରୋରିଜିମ୍ କାଉନ୍ସିଲ୍ ଦ୍ୱାରା ଗତ ସନ୍ଧ୍ୟାରେ ଆୟୋଜିତ ତୃତୀୟ ସାଇବର ସୁରକ୍ଷା ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଧନକଡ଼ ଏହା କହିଛନ୍ତି। ସେ କହିଛନ୍ତି ସାଇବର ସୁରକ୍ଷା ଦ୍ୱାରା ଡିଜିଟାଲ ଆହ୍ୱାନଗୁଡ଼ିକର ମୁକାବିଲା କରାଯାଇପାରିବ। ଭାରତ ବିଶ୍ୱର ସର୍ବବୃହତ ଡିଜିଟାଲ ସୋସାଇଟି ମଧ୍ୟରୁ ଅନ୍ୟତମ ଏବଂ ଏଥିରେ 820 ନିୟୁତରୁ ଅଧିକ ସକ୍ରିୟ ଇଣ୍ଟରନେଟ୍ ଉପଭୋକ୍ତା ରହିଛନ୍ତି। ସେ କହିଛନ୍ତି ଗତବର୍ଷ ସାରା ବିଶ୍ୱର 50% ଡିଜିଟାଲ କାରବାର ହୋଇଥିଲା। ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ ନାଗରିକ ଅନୁକୂଳ ପଦକ୍ଷେପକୁ ପ୍ରୋହାହନ ଯୋଗାଇଦେବା ଲକ୍ଷ୍ୟରେ ଗଣମାଧ୍ୟମ ସରକାରଙ୍କୁ ସମର୍ଥନ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପରିବେଶ ସଂରକ୍ଷଣ ଅଭିଯାନ 'ଏକ୍ ପେଡ଼ ମା' କେ ନାମ'ର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପଦକ୍ଷେପକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି। ଭାରତୀୟ ଗଣମାଧ୍ୟମ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଇଣ୍ଡିଆ ନ୍ୟୁଜ୍ ପେପର ସୋସାଇଟି ଟାୱାର୍ସକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଡିଜିଟାଲ ସଂସ୍କରଣ ଥିବା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଆନ୍ତର୍ଜାତୀୟ ଭାଷାରେ ସଂସ୍କରଣ ପାଇଁ ଚେଷ୍ଟା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଭାରତୀୟ ଦୃଷ୍ଟିକୋଣକୁ ବିଶ୍ୱସ୍ତରରେ ପହଞ୍ଚାଇବା ସମ୍ଭବ ହେବ। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ୍ୟ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ଅଜିତ ପାୱାର ପ୍ରମୁଖ ଉପସ୍ଥିତ ଥିଲେ। ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଭଟ୍ଟି ବିକ୍ରମାର୍କ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ନୈନି କୋଲ୍ ବ୍ଲକ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି। ସେଠାରୁ କୋଇଲା ଉତ୍ତୋଳନ ପାଇଁ ତେଲଙ୍ଗାନା ଏବଂ କୋଲ୍ ଇଣ୍ଡିଆର ମିଳିତ ଉଦ୍ୟମରେ ଗଠିତ ସିଙ୍ଗରେନି କମ୍ପାନୀକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଇତିମଧ୍ୟରେ 643 ହେକ୍ଟର ସଂରକ୍ଷିତ ଜଙ୍ଗଲରେ ଥିବା ଏହି କୋଲ୍ ବ୍ଲକରୁ କୋଇଲା ଖନନ ପାଇଁ ମଞ୍ଜୁରୀ ପ୍ରଦାନ କରିଛି। ସିଙ୍ଗରେନି କମ୍ପାନୀ ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା ତାପଜ ବିଦ୍ୟୁତ୍ କେନ୍ଦ୍ର ପାଇଁ ଏହି କୋଇଲା ବ୍ୟବହାର କରାଯିବ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିକ୍ରମାର୍କ କୋଇଲା ଉତ୍ତୋଳନ ନେଇ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ସେ ଆଲୋଚନା ମଧ୍ୟ କରିଥିଲେ। ସୂଚନାଯୋଗ୍ୟ ନୈନି କୋଇଲା ବ୍ଲକରୁ କୋଇଲା ଉତ୍ତୋଳନ ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିକ୍ରମାର୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ପୂର୍ବରୁ ଆଲୋଚନା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀରରେ ସର୍ବଭାରତୀୟ ସେବା ଅଧିକାରୀ, ପୁଲିସ୍ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ଓ ନ୍ୟାୟିକ ଅଧିକାରୀଙ୍କ ନିଯୁକ୍ତି କ୍ଷେତ୍ରରେ ଏଣିକି ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ଉପରାଜ୍ୟପାଳଙ୍କ ପାଖରେ ସିଧାସଳଖ ପ୍ରସ୍ତାବ ଉପସ୍ଥାପନ କରାଯିବ। ଏନେଇ ଜାମ୍ମୁ କାଶ୍ମୀର ପୁନର୍ଗଠନ ଆଇନ 2019ରେ ଆବଶ୍ୟକ ସଂଶୋଧନ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂଶୋଧିତ ଆଇନ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି। ତେବେ ସରକାରୀ ଗେଜେଟ୍ରେ ପ୍ରକାଶ ପାଇବା ଦିନଠାରୁ ଏହା ଲାଗୁ ହେବ ବୋଲି ବିଜ୍ଞପ୍ତିରେ ସ୍ୱଷ୍ଟ କରାଯାଇଛି। ଏହି ସଂଶୋଧିତ ଆଇନ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ପ୍ରଦାନ କରିବ। ପୂର୍ବରୁ ସର୍ବଭାରତୀୟ ସେବା ଅଧିକାରୀ, ପୁଲିସ୍ ଏବଂ ନ୍ୟାୟିକ ଅଧିକାରୀଙ୍କ ସେବା ସର୍ତ୍ତାବଳୀ ସଂକ୍ରାନ୍ତ ପ୍ରସ୍ତାବ ଜାମ୍ମୁ କାଶ୍ମୀର ଅର୍ଥ ବିଭାଗର ଅନୁମୋଦନ ପରେ ଉପରାଜ୍ୟପାଳଙ୍କ ପାଖରେ ଉପସ୍ଥାପନ କରାଯାଉଥିଲା। ପୁରୀ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାର ଆଜି ଖୋଲିବା ନେଇ ବ୍ୟବସ୍ଥା କରାଯାଇଛି। ତେବେ ଭଣ୍ଡାରଗୃହ ଖୋଲିବା ପାଇଁ ଉପସ୍ଥିତ ରହିବାକୁ ଥିବା ଅଧିକାରୀ ଦଳଙ୍କ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ ଆଜି ପୂର୍ବାହ୍ନ 10:00ରେ ଏକ ବୈଠକ ଅନୁଷ୍ଠିତ ହେବ। ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯିବାକୁ ପଦକ୍ଷେପ ନିଆଯାଇଛି। ଇତିମଧ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଷ୍ଟ୍ରଙ୍ଗରୁମ୍ର ସ୍ଥିତି ନେଇ ଯାଞ୍ଚ କରିଛି। ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଏହି ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଭାବେ ଯାଞ୍ଚ କରିଥିଲେ। ରତ୍ନଭଣ୍ଡାର ଖୋଲିବା ପରେ ଅଳଙ୍କାରଗୁଡ଼ିକୁ ସୁରକ୍ଷିତ ଭାବେ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଟ୍ରେଜେରୀରେ ଥିବା ଚାବି ଦ୍ୱାରା ଭଣ୍ଡାର ଗୃହ ଖୋଲିବାକୁ ଚେଷ୍ଟା କରାଯିବ। ଏଥିରେ ସଫଳତା ନ ମିଳିଲେ ତାଲା ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି। ପ୍ରସ୍ତୁତ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଗତକାଲି ନଭୀ ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦର ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ବିମାନ ବନ୍ଦର ଟର୍ମିନାଲ୍ ଏବଂ ରନ୍ୱେର ସ୍ଥିତି ନେଇ ମନ୍ତ୍ରୀ ଶ୍ରୀ ନାଇଡୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନଭୀ ମୁମ୍ବାଇର ଏହି ବିମାନ ବନ୍ଦର ଆସନ୍ତା ମାର୍ଚ୍ଚ ମାସରୁ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମାହୋଲ କହିଛନ୍ତି, ଏହି ବିମାନ ବନ୍ଦରରୁ ପୁଣେ, ଥାନେ, କଲ୍ୟାଣ ଏବଂ ପଶ୍ଚିମ ମହାରାଷ୍ଟ୍ର ମୁମ୍ବାଇ ସହ ମଧ୍ୟ ଯୋଗାଯୋଗ ବୃଦ୍ଧି ପାଇବ। ଦେଶର 13 ବିଧାନସଭା ଉପନିର୍ବାଚନ ଫଳାଫଳ ଗତ ସନ୍ଧ୍ୟାରେ ପ୍ରକାଶ ପାଇଛି। କଂଗ୍ରେସ ଏବଂ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ 4 ଲେଖାଏଁ ଆସନରେ ବିଜୟ ଲାଭ କରିଥିବା ବେଳେ ବିଜେପି 2 ଆସନ, ଆପ୍ ଏବଂ ଡିଏମ୍କେ 1 ଲେଖାଏଁ ଆସନରେ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଜୟୀ ହୋଇଛନ୍ତି। ପଞ୍ଜାବର ପଶ୍ଚିମ ଜଳନ୍ଧର ଆସନରୁ ଶାସକ ଆମ୍ ଆଦମୀ ପାର୍ଟି ବିଜୟ ଲାଭ କରିଛି। ସେହିପରି ହିମାଚଳ ପ୍ରଦେଶର ଡେରା ଏବଂ ନାଲାଗଡ଼ ବିଧାନସଭା ଆସନରୁ ଶାସକ କଂଗ୍ରେସ ବିଜୟୀ ହୋଇଥିବା ବେଳେ ହମିରପୁର ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗରେ ଶାସକ ଏଆଇଟିଏମ୍ସି ରାଇଗଞ୍ଜ, ରାଣାଘାଟ ଦକ୍ଷିଣ, ମାଣିକତାଲା ଏବଂ ବାଗ୍ଦା ଆସନରୁ ବିଜୟୀ ହୋଇଛନ୍ତି। ଉତ୍ତରାଖଣ୍ଡର ବଦ୍ରୀନାଥ ଏବଂ ମାଙ୍ଗାଲୋର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ମଧ୍ୟପ୍ରଦେଶର ଅମରୱାଡ଼ା ଆସନରୁ ବିଜେପି ପ୍ରାର୍ଥୀ କମଲେଶ ପ୍ରତାପ ଶାହା ବିଜୟୀ ହୋଇଛନ୍ତି। ବିହାରର ରୂପାଉଲି ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଶଙ୍କର ସିଂ ବିଜୟୀ ହୋଇଛନ୍ତି। ଇସ୍ଲାମାବାଦ ଜିଲ୍ଲା ଓ ସେସନ୍ସ କୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏବଂ ତାଙ୍କ ପତ୍ନୀ ବୁସ୍ରା ବିବିଙ୍କୁ ବେଆଇନ ବିବାହ ମାମଲାରୁ ଦୋଷମୁକ୍ତ କରିଛନ୍ତି। ଅଣ ଇସ୍ଲାମିକ ପଦ୍ଧତିରେ ଏହି ବିବାହ ହୋଇଥିବା ନେଇ ଅଭିଯୋଗ ହେବା ସହ ଏହାକୁ ରଦ୍ଦ କରିବାକୁ ଅଦାଲତରେ ଆବେଦନ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ଫେବୃୟାରୀ ମାସରୁ ପାକିସ୍ତାନର ଏକ ଅଦାଲତ ଇମ୍ରାନ୍ ଖାଁ ଏବଂ ବୁସ୍ରା ବିବିଙ୍କୁ ଇସ୍ଲାମିକ ଆଇନ ଉଲ୍ଲଙ୍ଘନ ତଥା ବୁସ୍ରା ବିବିଙ୍କ ଛାଡ଼ପତ୍ର ବିବାହ ମଧ୍ୟରେ ଆଇନ ଅନୁମୋଦିତ ବ୍ୟବଧାନ ଅନୁସରଣ କରାଯାଇ ନାହିଁ ବୋଲି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଏହି ବିବାହ ମାମଲାରୁ ଦୋଷମୁକ୍ତ ହେବାର ଅଳ୍ପ କିଛି ଘଣ୍ଟା ମଧ୍ୟରେ ଏନ୍ବିଏ ନୂଆ ତୋଷଖାନା ଦୁର୍ନୀତି ମାମଲାରେ ସେମାନଙ୍କୁ ପୁଣି ଥରେ ଗିରଫ କରିଛି। ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଗତକାଲି ଖେଳାଯାଇଥିବା ଭାରତ ଜିମ୍ବାୱେ ମଧ୍ୟରେ 5 T20 ସିରିଜ୍ର 4th ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 10 ପରାସ୍ତ କରିଛି। ଟସ୍ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ନିର୍ଦ୍ଧାରିତ 20 ଓଭରରେ 7 ହରାଇ 152 ରନ୍ ସଂଗ୍ରହ କରିଥିଲା। ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା ସର୍ବାଧିକ 46 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଖାଲିଦ ଅହମ୍ମଦ 2 ୱିକେଟ୍ ନେଇଥିଲେ। ଓପନିଂ ଯୋଡ଼ି ଅଧିନାୟକ ଶୁଭମନ ଗିଲ୍ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ଚମତ୍କାର ବ୍ୟାଟିଂ ଫଳରେ ଭାରତ ଏହି ବିଜୟ ହାସଲ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଗତ 3-4 ବର୍ଷ ମଧ୍ୟରେ ଦେଶରେ 8 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ନୈନିକୋଲ୍ ବ୍ଲକ୍ରୁ କୋଇଲା ଉତ୍ତୋଳନ ନେଇ କ୍ଷେତ୍ରୀୟ ସମୀକ୍ଷା କଲେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଭଟ୍ଟି ବିକ୍ରମାର୍କ। ପୁରୀ ଶ୍ରୀକ୍ଷେତ୍ର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହୋଇଛି ବ୍ୟବସ୍ଥା ଏବଂ ଭାରତ ଜିମ୍ବାୱେ 5 T20 ସିରିଜ୍ର 4th ମ୍ୟାଚ୍କୁ ଜିତିଲା ଭାରତ। ସମ୍ବାଦ ଶେଷ ହେଲା।